ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ, ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ। ପାରମ୍ପରିକ ଔଷଧ ସମ୍ପର୍କିତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ମିଳନୀକୁ ଆଜି ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଶାସନ ନାଗରିକ ସେବାକୁ ତ୍ୱରାନ୍ୱିତ ଲକ୍ଷ୍ୟରେ ଓଡ଼ିଶା ଏଆଇ ମିଶନ ପୋର୍ଟାଲର ହେଲା ଶୁଭାରମ୍ଭ। ଭୁବନେଶ୍ୱରଠାରେ ଆଞ୍ଚଳିକ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସ୍ଥିତି ପରଖିବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ କୋଟିଆ ଗସ୍ତ। ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। 19 ଦିନ ଧରି ଚାଲିଥିବା ଶୀତକାଳୀନ ଅଧିବେଶନ ଆଜି ସମାପ୍ତ ହୋଇଛି। ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଉଦ୍ଯାପନୀ ଦିବସରେ ଉଦ୍ବୋଧନ ଦେଇ କହିଛନ୍ତି, ଏହି ଅଧିବେଶନ କାଳରେ 15 କାର୍ଯ୍ୟ ଦିବସରେ 111% କାର୍ଯ୍ୟଦକ୍ଷତା ମିଳିପାରିଛି। ଶାନ୍ତି ଶୃଙ୍ଖଳାର ସହ ଗୃହ ପରିଚାଳନାରେ ସହଯୋଗ କରିଥିବାରୁ ବାଚସ୍କତି ଶ୍ରୀ ବିର୍ଲା ସମସ୍ତ ସାଂସଦମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମାନ୍ୟ ସଦସ୍ୟଗଣ, ଅବ ହମ 18ବିଂ ଲୋକସଭା କେ ଛଠେ ସତ୍ର କି ସମାପ୍ତି କି ଓର ଆଗେ ହେଁ। ଇସ ସତ୍ର ମେ ହମନେ 15 ବୈଠକେ କି, ଆପ ସଭି କେ ସହଯୋଗ ସେ ଇସ ସତ୍ର ମେ ସଭା କି ଉତ୍ପାଦକତା 111% ରହି। ସଭା କି କାର୍ଯ୍ୟ ଅନିଶ୍ଚିତ କାଳ କେ ଲିଏ ସ୍ଥଗିତ କି ଜାତି ହେ।
ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ତାଙ୍କ ଉଦ୍ଯାପନୀ ଭାଷଣରେ କହିଛନ୍ତି, ଗୃହ ମୋଟ 92 ଘଣ୍ଟା ଚାଲିଥିଲା ଏବଂ 121% କାର୍ଯ୍ୟଦକ୍ଷତା ରେକର୍ଡ ହୋଇଛି। ଏହି ଅଧିବେଶନରେ 68 ବିଲ୍ ଆଗତ ହେବା ସହ ଐତିହାସିକ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ରଖୁଥିବା ବିଭିନ୍ନ ଗୁଣାତ୍ମକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ଅଧିବେଶନ କାଳରେ ନିର୍ବାଚନୀ ସଂସ୍କାର ଓ ଜାତୀୟ ଗୀତ 'ବନ୍ଦେ ମାତରମ୍'ର 150ତମ ବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଚାଲିଥିବା ପାରମ୍ପରିକ ଔଷଧ ସମ୍ପର୍କିତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ଅବସରରେ ଶ୍ରୀ ମୋଦି ଆୟୁଷ କ୍ଷେତ୍ରରେ ଡିଜିଟାଲ ପୋର୍ଟାଲ ମାଇ ଆୟୁଷ ସମନ୍ୱିତ ସେବା ପୋର୍ଟାଲର ଶୁଭାରମ୍ଭ କରିବେ। ଶ୍ରୀ ମୋଦି ମଧ୍ୟ ଯୋଗ ତାଲିମ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ରିପୋର୍ଟ ଏବଂ ଏକ ପୁସ୍ତକ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ କମ୍ପ୍ଲେକ୍ସର ମଧ୍ୟ ଶୁଭାରମ୍ଭ କରିବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜିଠାରୁ 2-ଦିନିଆ ଆଞ୍ଚଳିକ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଯୋଗ ଦେଇଥିଲେ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏଆଇର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଦୈନନ୍ଦିନ ଜୀବନରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରୟାସରେ ରାଜ୍ୟ ବିକାଶର ପଥରେ ଅଗ୍ରଗତି କରୁଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସମ୍ମିଳନୀରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ଏହି ଅବସରରେ ଓଡ଼ିଶା ଏଆଇ ମିଶନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି, ଯାହା ଶାସନ ଏବଂ ନାଗରିକ ସେବାକୁ ଆହୁରି ତ୍ୱରାନ୍ୱିତ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ମହିଳା ଓ ଶିଶୁ ବିକାଶ ବିଭାଗ, ସଂସଦୀୟ ବ୍ୟାପାର ବିଭାଗରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଆଗାମୀ ଦିନରେ ରାଜ୍ୟର 41 ବିଭାଗରେ ଏଆଇର ଉପଯୋଗ କରାଯିବ। ଓଡ଼ିଆ ଭାଷାକୁ ଏଆଇରେ ଆଣିବା ଓ ଭାଷାଦାନ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଏଆଇ ମିଶନ ପାଇଁ ଚଳିତ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ବଜେଟ୍ ଘୋଷଣା କରାଯାଇଛି। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିବିଜି ରାମ ଜି ବିଲ୍ 2025 ସଂସଦର ଅନୁମୋଦନ ଲାଭ କରିଛି। ଗତକାଲି ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। 20 ବର୍ଷର ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ ବଦଳରେ ଏହା କାର୍ଯ୍ୟକାରୀ ହେବ। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଅଧୀନରେ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରିବାରେ ଏହା ସହାୟକ ହେବ। ପୂର୍ବରୁ ରହିଥିବା 100 ଦିନର ନିଶ୍ଚିତ ନିଯୁକ୍ତି ବ୍ୟବସ୍ଥାକୁ ଏଥିରେ 125 ଦିନକୁ ବୃଦ୍ଧି କରାଯାଇଛି। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ 60-40 ଅନୁପାତରେ ପାଣ୍ଠି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳ ଏବଂ ହିମାଳୟ ଅଞ୍ଚଳ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପାଣ୍ଠି ଆବଣ୍ଟନ 90-10 ଅନୁପାତରେ ଧାର୍ଯ୍ୟ କରାଯାଇଛି। ଗତକାଲି ରାଜ୍ୟସଭାରେ ଏହି ବିଲ୍ ସମ୍ପର୍କରେ ଚାଲିଥିବା ଆଲୋଚନାର ଉତ୍ତର ରଖି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, ଗ୍ରାମୀଣ ବିକାଶ ବିନା ଦେଶର ବିକାଶ ଅସମ୍ଭବ। ବିଶେଷକରି ସମାଜର ଅବହେଳିତ ବର୍ଗର ବିକାଶ ଲାଗି ସରକାର ଅବିରତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଭିବିଜି ରାମଜୀ ବିଲ୍ 2025 ଲାଗି ପର୍ଯ୍ୟାପ୍ତ ପାଣ୍ଠି 151,282 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସେଥିରୁ 95,000 କୋଟିରୁ ଅଧିକ ଟଙ୍କା କେନ୍ଦ୍ର ପ୍ରଦାନ କରିବ ବୋଲି ଶ୍ରୀ ଚୌହାନ କହିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି କୋଟିଆ ଗସ୍ତ କରିବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସ୍ଥିତି ପରଖିବେ। ଜିଲ୍ଲା, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା, ସରକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟକାରିତା ନେଇ ଯାଞ୍ଚ କରାଯିବ। ପରବର୍ତ୍ତୀ ବୈଠକରେ ମତାମତ ଅନୁଯାୟୀ ବିଭିନ୍ନ ବିକାଶମୂଳକ ଯୋଜନା ନେଇ ପଦକ୍ଷେପ ନିଆଯିବ। ପ୍ରଥମଥର ପାଇଁ ସ୍ଥାନୀୟ ପ୍ରଶାସନ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ ଅବରୋଧ କରିଛନ୍ତି। କୋଟିଆରେ ଅନଧିକାର ପ୍ରବେଶ ବନ୍ଦ କରିବା ସହ ଜନସାଧାରଣଙ୍କୁ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଚଳିତ ମାସ ଶେଷ ସପ୍ତାହରେ କୋଟିଆ କମିଟି ବୈଠକ ଅନୁଷ୍ଠିତ ହେବ। ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗର ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ପ୍ରଦାନ କରିଛନ୍ତି। ଗତକାଲି ରାଜ୍ୟରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଭତ୍ତା ବୃଦ୍ଧି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଲୋକମତକୁ ସମ୍ମାନ ଜଣାଇ ବିଧାୟକଙ୍କ ଦରମା ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ। ଗଞ୍ଜାମ ଜିଲ୍ଲାରେ ଆସନ୍ତା 23 ତାରିଖରୁ ଧାନ ମଣ୍ଡି ଏବଂ 26 ତାରିଖରୁ ମାଣ୍ଡିଆ ମଣ୍ଡି ଖୋଲାଯିବ। ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିରୁ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍ପୁଟ୍ ସହାୟତାକୁ ମିଶାଇ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ 3100 ଟଙ୍କା ପ୍ରଦାନ କରାଯିବ। ଏନେଇ 2 ସଚେତନତା ରଥ ଜିଲ୍ଲା ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରି ଚାଷୀମାନଙ୍କୁ ଟୋକନ ମିଳିଲା ପରେ ମଣ୍ଡିକୁ ଧାନ ଆଣିବା, ଏଫ୍ଏକ୍ୟୁ ଧାନ ଏବଂ ପୋକରାମୁକ୍ତ ଧାନ ମଣ୍ଡିକୁ ଆଣିବା ନେଇ ସଚେତନ କରାଯାଉଛି। ଚାଷୀ ଟୋଲ୍ ଫ୍ରି ନମ୍ଘର 1967 କଲ୍ କରି ସମସ୍ତ ତଥ୍ୟ ପାଇପାରିବେ ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ସେହିପରି ଚଳିତ ବର୍ଷ ମାଣ୍ଡିଆ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 4,886 ଟଙ୍କା ରହିଛି। ଜିଲ୍ଲାର 11 ବ୍ଲକରୁ ପଞ୍ଜିକୃତ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ କରାଯିବ। ଚଳିତଥର 36,000 କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଆଜି ଭଦ୍ରକ ସର୍କିଟ୍ ହାଉସ୍ଠାରେ ଜିଲ୍ଲାର ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି। ଜିଲ୍ଲାର ଚରମ୍ପା ଅଞ୍ଚଳରେ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ପୁନଃ ଥଇଥାନ କରିବା, ଓଏସ୍ଆର୍ଟିସି ସରକାରୀ ପରିବହନ ପଡ଼ିଆରେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ, ନୂତନ ବସ୍ଷ୍ଟାଣ୍ଡର ଆଧୁନିକୀକରଣ ଓ ଜନସାଧାରଣଙ୍କୁ ପରିବହନ କ୍ଷେତ୍ରରେ ତ୍ୱରିତ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନାରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ, ବିଭାଗୀୟ ସଚିବ, ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା 23 ତାରିଖ ମଙ୍ଗଳବାରଠାରୁ ଓଡ଼ିଶା ଖାଦ୍ୟ ମହୋତ୍ସବ 2025 ଅନୁଷ୍ଠିତ ହେବ। ମହୋତ୍ସବ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଯୁକ୍ତ ଧାରା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଆଲୁରୀନଗରସ୍ଥିତ ସେଞ୍ଚୁରିଆନ୍ ୟୁନିଭର୍ସିଟି ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲାର ମହିଳା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଜଙ୍ଗଲ ସମ୍ବଳ ସୁରକ୍ଷାର ଗୁରୁତ୍ୱ ଏବଂ ପରିଚାଳନା ପାଇଁ ଏକ 3-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ, ଉଭୟ ଗୃହ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ। ପାରମ୍ପରିକ ଔଷଧ ସମ୍ପର୍କିତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ମିଳନୀକୁ ଆଜି ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଶାସନ ନାଗରିକ ସେବାକୁ ତ୍ୱରାନ୍ୱିତ ଲକ୍ଷ୍ୟରେ ଓଡ଼ିଶା ଏଆଇ ମିଶନ ପୋର୍ଟାଲର ହେଲା ଶୁଭାରମ୍ଭ। ଭୁବନେଶ୍ୱରଠାରେ ଆଞ୍ଚଳିକ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସ୍ଥିତି ପରଖିବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ କୋଟିଆ ଗସ୍ତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।